Krishna Hare Hare भक्ति सिद्धांत स्वामी प्रभु पदा समवेत गौर भक्तेन्द्र योगी सिद्धांत संवेत त्रिवंत महामहोत्सव की जय गौर सीतानाथ प्रेमानंदी हरि कृष्ण ताजीर ये शुभ बेला ये समस्त खूब आनंददायक सकाळ बेला हे उठछि कहिना समस्ते जदियो आउ किछि एपट सपट हे रहि जाय छंती ता मोर परिवार सदस्य मानक भितरे ये सामंजस्य स्थापन एवं एकत्र उपवेशन एकत्र भजन कीर्तन नर्तन एक आसन रे जो बसिबा तई प्रकारे जो हेपारी से कि समस्त पाखे मुश्वत नवेदन करें व्यक्ति जपर्यंत एकत्र हबना से तार मतभेद परस्पर भितर सामंजस्यर ये अभाव रहा कि एकत्र हवा निहाती जरूरी रही तो विशेषतः आज गोटे महान तिथि ये हूँ आम खुशी दिन किंतु आज गोटे महान तिथि हूँ कौन ना भक्ति सिद्धांत सरस्वती प्रभुपाद ये तीर भाव तिथि किसी असुविधा नहीं बाहर दे कि असुविधा नहीं ये भक्ति सिद्धांत प्रभुपाद गुण कीर्तन एना कि कथा ही नहीं आम भितर कथा तो आज महान तिथि भक्ति सिद्धांत सरस्वती प्रभुपाद तीरधान महोत्सव तिथि अर्थात विरहवास भक्तर ये तीरधान ये स्वाभाविक अधिक विरह होता है कहीं राय रामानंद एवं महाप्रभुकर ये संवाद से महाप्रभु पचारे सबुठ दुखर दिन कौटा ना भक्तर विरह जे भक्त आम पाखे चली जाइंट ये जो संग लाभ आम पाईपालुन ये जो विरह ये सबुठ बड़ दुखद कथा जहाँ भी हूँ आम जेकोसी तिथि को केन्द्र कर जो साधु संग एकत्र उपवेशन यहाँ बहुत गुरुत्व रही आज को प्राय 1874 मसीह फेब्रुआरी 2 माघ मास शुक्रवार ये भक्ति सिद्धांत सरस्वती प्रभुपाद आविर्भाव होता कौटी समस्त जानती ना जगन्नाथ पुरी रे जगन्नाथ पुरी रे आमर जो एबे जो पुलिस स्टेशन टा अच्छी ना बड़दाण्ड पुलिस स्टेशन से बिमला प्रसाद पिला बेलर नाम थिला बिमला प्रसाद जहाँ जगन्नाथ गजरामाला खसी था जहाँ गलदेश तो से बिमला प्रसाद आज तीरधान तिथि तो नाकर एक प्रकार जीवन वर्णना कराई जे भक्ति सिद्ध भक्ति विनोद ठाकुर प्राय दस जन पुत्र थे तो ताकर ये विमला प्रसाद ये भक्ति धर्म अधिक प्रचार एवं प्रसार करते जो अन्नदा प्रसाद आज जन जो भाई बड़ भाई ताकर अनेक दिन ताकर संगलाप परे जो समय रे से अप्रकट हे मृत्युवरण करे तो से समय रे भक्ति सिद्धांत प्रभुपा पाखे जो सररात बस हरिनाम कीर्तन कर भाई की भगवान पाखे श्रद्धाजलि अर्पण कर हठात गोटे दृश्य परिलक्षित कौन ना अन्नदा प्रसाद मुंडे ऊर्धपुंड तिलक ना रामानुचार्य तिलक पहुंच जा तो से भाई पाखे क्षमा प्रार्थना कर मत क्षमा करदेव हठात कर सुनला भक्ति सिद्धांत रूपा देखुं कौन ना भाई मुंडे एक तिलक रामानंद तिलक तो से कहूँ जे मुमती परवर्ती अवस्था पूर्ववर्ती अवस्था यही प्रकार वैष्णव अपराध फल आज ये भक्ति ठाकुर घर जन्मग्रहण कर संगलाभ कर बर्तमान मु उद्धार हो कथा थी तात्पर्य था कौन ना ये भक्ति सिद्धांत प्रभुपाद एमती जन सेनापति जे जे कि गौड़ीय वैष्णवर मूल तारका सदृश सूर्य सदृश कहीं जदि भक्ति सिद्धांत प्रभुपा आविर्भूत हो न था आज गौड़ीय वैष्णव समाज रे मुंड टेक चली पारता ना क्या जहा कि असुविधा जहा कि सबकि समाधान भक्ति सिद्धांत प्रभुपात कर सबकि समाधान बहु ग्रंथ रचना कर बहुत प्रकार वैष्णव तत्व स्मार्ट एवं अन्य जनसाधारण पाखे यार भेद कौन अभेद कौन इस संबंध में पुंखानुपुंख भाव से सूची दायाद मान को यही प्रकार शिक्षा दे चल वर्तमान जो मैंने कि गौड़ीय वैष्णव कर्णधार ही आस तो प्रथम आम श्रद्धाजलि अर्पण करणा मंत्र कर ओम नमः भगवते वासुदेवाय ओम नमः भगवते वासुदेवाय ओम नमः भगवते वासुदेवाय नमस्ते गौरवाणी श्रीमूर्ताये दिनतारिणे रूपानुग विरोधप अपसिद्धान्तधन्तहारिणे नमस्ते गौरवाणी श्रीमूर्ताये दिनतारिणे श्रीरूपानुग विरोधम् अपसिद्धान्तधन्तहारिणे नमस्ते गौरवाणी श्रीमूर्ताये दिनतारिणे रूपानुग विरोधम् अपसिद्धान्तधन्तहारिणे तो ये वैष्णव मानकर ये गुण कीर्तन तीरधान व आविर्भाव तिथि ये जो गुण कीर्तन आम करुचु बा दरकार रही कहीं साधारण अर्थर जदि जनकर मैं यहाँ नीति कहते जदि जनकर गुण कीर्तन कराए तो से गुण आम निज मध्य भी सीटा विकसित हो गुण कीर्तन रे गुण कीर्तन कले भक्ति सिद्धांत प्रभुपाद खूब बड़ हो नुह आम कमी से सब गुण अधिकारी हो पारू से गुण कीर्तन करवा दरकार अच्छे तो जहाँ हूँ प्रभुजी मैंने तो विभिन्न उदाहरण दे कहे निश्चय तो मुतेटा ये नुह सक्षम है तो जहाँ भी हो ये भक्ति सिद्धांत प्रभुपाद आमर विमला प्रसाद नाम रे माता भगवती देवी एवं भक्ति विनोद ठाकुर के फल रे ये आविर्भूत होती ये आविर्भूत होवार परे ठीक छह मास परे रथयात्रा ए रथयात्रा रे बड़दाण्ड रथ अटकी जाए समस्त जानते तो पुनरावृत्ति करदे बड़दाण्ड रथ अटकी जाए बालीदाण्ड तेनाली अटकी जामती आगरू मानने गोटे दिदिन तीन दिन एमती सब अटकी रही जाए रथ जिते टाण भी रथ गड़ न था तो यही प्रकार रथ अटकी जाए से समस्त प्ररचन आम भगवती देवी से पिला को ले जाए रथ में मुंडिया मारती गजरात खसी से ब्राह्मण व पूजा पंडा मैंने हरिध्वनि करवाणी से पिला को आशीर्वाद वचन देते माँ को सांत्वना दे कहते कौन जो तोरी पिला ये साधारण पिला नुह ये सनातन धर्म बा जगन्नाथ संस्कृति सारा विश्व जे ये समस्त पाखे ये प्रकाश कर खबर पाई सारा पहले माँ ताक नहीं आस कि दिन पूरी रहा फल परवर्ती अवस्था से पुणी आम पश्चिम बंग को जा पश्चिम बंगरे कलिकतारे भक्ति विनोद ठाकुर से भक्ति विनोद ठाकुर आमर मजिस्ट्रेट थे डेप्युटी मजिस्ट्रेट थे पूरी रे तो कलिकता जा तो समस्त जानते भद्रक स्कूल भी रही जो भक्ति विनोद ठाकुर प्रधान शिक्षक हिसाब से बहुत दिन जबत पिला पढ़ा पढ़ी कर तो कहीं कहीं कहती भक्ति विनोद ठाकुर घर जाजपुर केन्द्रापड़ा केन्द्रापड़ा कितु आम बेंगली मैंने कहते ना ये नुह से यही प्रकार द्वंद रही कहीं ये दत्त बेंगली टाइटल तो तेनाली से कहते ना आमर जमी महाप्रभु जन्म सेमती एपट सेपट ये प्रकार कही था तो ये भक्ति विनोद ठाकुर भक्ति सिद्धांत प्रभुपाद पाठ पढ़ा कर समय सप्तम क्लास सिक्स सेवेन हठात कौन है ना गोटे कलिकतार गोटे खनन समय गोटे मटी खनन समय गोटे शालग्राम कूर्म शालग्राम ये प्राप्त होती भक्ति विनोद ठाकुर तापर श्री भक्ति विनोद ठाकुर श्री कुल शालग्राम को क्या देखते भक्ति सिद्धांत प्रभुपाद देते यकार भक्ति सिद्धांत प्रभुपाद धीरे 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 बड़े चलते एवं भक्ति विनोद ठाकुर पुणी ऊनविंश शताब्दी से ओडिशा आदि सबुआ परिदर्शन नहीं आस दर्शन कर सारापर उन्नीसशे ये भक्ति विनोद ठाकुर अप्रकट हो जाए अप्रकट हवा समय रे से भक्ति सिद्धांत ता पूर्व दीक्षा अनुष्ठान हो जाए कहीं जितेबले पिलार ये प्रकार मनोभाव ठीक पिलार बयस बार रु ऊर्ध समय से सब बेले गुरु को खोजार लगी गुरु खोजार लगी भितर ऊनविंश भितर अठरश अठानबे ये अठानबे कौन है ना भक्ति भक्ति विनोद ठाकुर देखुं जे ये सब गुरु को अनुसरण चली भक्ति विनोद ठाकुर पठे गौरक्षित जगबाजी महाराज जे कि वृंदावन रोचान दीर्घ दिन हरि भजन करेणुपठाई तो ये समस्त जानचु आम जिते बड़े भक्ति विनोद ठाकुर प्ररचन भक्ति सिद्धांत प्रभुपाद आसमला प्रसाद आसक्षित जगजी पाक को सेतबाड़े गौरक्षित जगजी महाराज तीन तीन थर फेरे हाँ प्रथम थर कहते तुम्हें दीक्षार योग्य कि नुह मु महाप्रभु को पचारे तापर थे पुणी किसी दिन पर आसपर किसी दिन पर आसला बेल करे मु पचार भूली जाए तेना तुम गोटे कम कर मु पचारि सारे तापर तुमको कह तो आस कहते कौन ना देख महाप्रभु को कहली सत ଏହି ପ୍ରକାର ଯେତେବେଳେ ଉଜ୍ଜୟ କରୁଛନ୍ତି ସେତେବେଳେ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ କହୁଛନ୍ତି କ'ଣ ଯେ ମୁଁ ଜାଣିଛି ଆପଣ ସେ ବୈଷ୍ଣବ କପଟ ଚୂଡ଼ାମଣି ମୁଁ ଶୁଣିଛି ଯେ ରାମାନୁଜାଚାର୍ଯ୍ୟ ତାଙ୍କର ଗୁରୁଦେବ କି କବି କର୍ଣ୍ଣପୁର ତାଙ୍କ ପାଖରୁ କବି କର୍ଣ୍ଣପୁର ତ କବି କର୍ଣ୍ଣପୁର ତ ତାଙ୍କ ପାଖରୁ ଏଇ ପାଖରେ 18 ଥର ଫେରିସାରିଲା ପରେ ସେ ତାଙ୍କୁ ଶିଷ୍ୟ ରୂପରେ ଗ୍ରହଣ କରିଛନ୍ତି। ତେଣୁ ଯାହା ବି ହଉ ମୁଁ ଆପଣଙ୍କ ପାଖରେ ଯେହେତୁ ମୁଁ ମନୋନିବେଶ କରିଛି ମାନେ ଆପଣ ମୋତେ ଯେତେ ଥର ବି ଘୁରାନ୍ତୁ ନା କାହିଁକି ମୁଁ ଆପଣଙ୍କ ପାଖରୁ ହିଁ ଦୀକ୍ଷା ଗ୍ରହଣ କରିବି। ଗୋଷ୍ଠପୂର୍ଣ୍ଣ ରାମାନୁଚାର୍ଯ୍ୟଙ୍କର କରିଦେବେ ଗୋଷ୍ଠପୂର୍ଣ୍ଣ କବି କର୍ଣ୍ଣପୂର୍ଣ୍ଣ। ତ ଏଇ ପିଲା ଯେତେବେଳେ କହିଛନ୍ତି ସେତେବେଳେ ଏଇ ସାନନ୍ଦ ସୁଖଦ କୁଞ୍ଜରେ କୋଟିଭଦ୍ରମ ଦ୍ୱୀପରେ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କର ଏ ଭାଗବତୀ ଦୀକ୍ଷା ଏ ଅନୁଷ୍ଠାନ ହୋଇସାରିଛି। ତାପରେ 1916ରେ ତ ଭକ୍ତିମୟ ଠାକୁର ପ୍ରକଟ ହେଇଯାଇଛନ୍ତି। ଏ ଅପ୍ରକଟ ଭକ୍ତି ମାନେ ସେତେବେଳେ ଇଏ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଯେତେବେଳେ ଦୀକ୍ଷା ଗ୍ରହଣ କରୁଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ଯେ ଗୌରକିତ ବାବାଜୀ ମହାରାଜ କାହାରିକୁ ଦୀକ୍ଷା ଦାନ କରନ୍ତି ନା କାରଣ ସେ ବରା ବୈରାଗ୍ୟ ଚୂଡ଼ାମଣି ତାଙ୍କର ଜୀବନୀରେ ବର୍ଣ୍ଣିତ ହେଇଛନ୍ତି ଯେ ସେ ସାରା ଜୀବନ କେଉଁ ପ୍ରକାର ତାଙ୍କର ଜୀବନ କଟିଛି। ଗଙ୍ଗା କୂଳରେ ରହିବେ, ଗଛ ମୂଳ ହେଉଛି ତାଙ୍କର ଆବାସ ସ୍ଥଳ, ଏବଂ ଗଙ୍ଗାରେ ଯେଉଁ ଶବ ଦାହ କରାଯାଏ ସେ ଶବର କପଡ଼ା ହେଉଛି ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ କପଡ଼ା, ଏବଂ ଯେଉଁ ହାଣ୍ଡି ସବୁ ଫିଙ୍ଗି ଦିଆଯାଏ କ'ଣ ବାତି ହାଣ୍ଡି ଭିତରେ କହନ୍ତି ନା, ତ ସେଇଗୁଡ଼ାକ ଥିଲା ତାଙ୍କର ହେଉଛି ଅନ୍ନପାକନ ସ୍ଥାନ। ସେଇଥିରେ ଧୋଇ ଆଣିବେ ଗଙ୍ଗା ପାଣିରେ ଏବଂ ଅନ୍ନପାକ କରିବେ, ଭଗବାନ ଘରେ ଭୋଗ ଲଗେଇବେ। ଯଦିଓ ଶାସ୍ତ୍ର ଦୃଷ୍ଟିରେ ଆମେ ଶାସ୍ତ୍ର ବର୍ତ୍ତମାନ ବିଚାର ଯଦି କରିବୁ ଯେ ମୃତଖଣ୍ଡ ବା ମାଟି ହାଣ୍ଡି ଏ ସ୍ୱାଭାବିକ ଅପବିତ୍ର, ଥରେ ବ୍ୟବହାର କଲା ପରେ ଏ ଦ୍ୱିତୀୟ ଥର ଆଉ ବ୍ୟବହାର ହବ ନା, କିନ୍ତୁ ଇଏ କୋଉଥିରେ ବ୍ୟବହାର ହେଇଛି ଶ୍ମଶାନରେ ଶବଦାହ କ୍ଷେତ୍ରରେ, ଏ ବ୍ୟବହାର ଉପଯୁକ୍ତ ନୁହଁ। କିନ୍ତୁ ଗୌରକ୍ଷିତ ଜୀବନରା ସେଇ ପ୍ରକାର କରୁଥାନ୍ତି, ଏବଂ ଏମିତି ବୈରାଗ୍ୟ ଥିଲେ ଯେ କେତେବେଳେ ସିଏ ଭଗବାନଙ୍କୁ କ'ଣ ନା ଯେଉଁମାନେ ସେ ଗଙ୍ଗା କୂଳକୁ ଗାଧେଇବା ପାଇଁ ଆସନ୍ତି ଯାହା ଭିକ୍ଷା ଚାଉଳ ଆଦି ଦିଅନ୍ତି ସେତେବେଳେ ପଇସା ଦେଉନାହାନ୍ତି ଚାଉଳ ଦେଉଥାନ୍ତି, ତ ସେ ଚାଉଳକୁ ଭିଜେଇ ଦେଇକି ବି ଭୋଗ ଲଗେଇ ଦେଉଥିଲେ ଏବଂ ସେଇଥିରେ ତୃପ୍ତ ହେଉଥିଲେ। ତ ସିଏ ଏ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ତାଙ୍କୁ ଏଇ ପ୍ରକାରେ ଏତେ ସୁନ୍ଦର ଭାବରେ ତାଙ୍କୁ ମୋହିତ କରିଛନ୍ତି, ତାଙ୍କୁ ସେ ଦୀକ୍ଷାଦାନ କରିଛନ୍ତି। ଦୀକ୍ଷାଦାନ କଲା ପରେ ତାପରେ ଭକ୍ତିମୟ ଠାକୁର ଅପ୍ରକଟ ହେଇଛନ୍ତି। ଅପ୍ରକଟ ସମୟରେ ସେ ଭକ୍ତିମୟ ବିମଳା ପ୍ରସାଦରେ ହାତ ଧରି ସେ କହିଯାଇଛନ୍ତି, ଦେଖ ଯେ ତମ ଉପରେ ବିଶାଳ ଦାୟିତ୍ୱ, ଗୋଟେ ହେଉଛି କ'ଣ ନା ଏଇ ବୈଷ୍ଣବ ଧର୍ମର ରକ୍ଷଣ ଏକ, ଦ୍ୱିତୀୟରେ ନବଦ୍ୱୀପ ଉନ୍ନୟନ, ତୃତୀୟରେ ଏଇ ଯେ ମହାପ୍ରଭୁଙ୍କର ସ୍ଥାନ ଜନ୍ମସ୍ଥାନ ଯୋଉଟା ତାକୁ ସଂରକ୍ଷଣ। ତ ଏଇ ପ୍ରକାର ଯେତେବେଳେ ଦାୟିତ୍ୱ ଦିଆଯାଇଛନ୍ତି ସେତେବେଳେ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଖୁବ ସତର୍କ ସହକାରେ କେମିତି ପ୍ରଚାର କାର୍ଯ୍ୟରେ ବାହାରିବେ ସେଥିପାଇଁ ସିଏ ସପ୍ତକଟି ଏ ନାମ ନିଜେ ଯୋଗ୍ୟ କରିଛନ୍ତି। ତପସ୍ୟାର ବଳ, ସାଧନର ବଳ ନହେଲେ ଏ ଜଗତରେ ଜିଣି ହବ ନା, ଏଥିପାଇଁ ଚିନ୍ତା କରି ସେତେବେଳେ ଆମର ସମସ୍ତେ ଜାଣିଛୁ ଆମେ ଯେଉଁଠି ମାଉସୀମା ମନ୍ଦିର କହନ୍ତି, ଯେଉଁଠି ରାଧାକୁଣ୍ଡ ଶ୍ୟାମକୁଣ୍ଡ ରହିଛି, ତ ସେଠି ଭକ୍ତି ସିଦ୍ଧାନ୍ତ ପ୍ରଭୁପା ଏମିତି ସପ୍ତକୋଟି ନାମ ଜପ କରିଛନ୍ତି। ତାପରେ ଜାଣିନି ଏଥିରେ ବର୍ଣ୍ଣନା ନାହିଁ, ଆମର ଭକ୍ତମାନେ ସବୁ ଆଲୋଚନା କରନ୍ତି। ତାପରେ ଗୋସ୍ୱାମୀମାନେ ସେ ଦେଖୁଛନ୍ତି, ଶେଷରେ ଗୋସ୍ୱାମୀମାନେ ଷଡ଼ଗୋସ୍ୱାମୀମାନେ ସମସ୍ତେ ତାଙ୍କ ପାଖରେ ଆସି ଆବିର୍ଭୂତ ହେଇଛନ୍ତି ଏବଂ ତାଙ୍କୁ କହୁଛନ୍ତି, ଆରେ ତମେ ଯାଅ, ତମେ ପ୍ରଚାର କାର୍ଯ୍ୟରେ ବାହାରି ଯାଅ, ନା ସାରା ଜଗତ ଆଉଲ ବାଉଲ କର୍ତ୍ତା ଭେଜା ନଡ଼ା ନଡ଼ି ସକି ବେକି ଏ ନାନା ପ୍ରକାର ଅପସମ୍ପ୍ରଦାୟରେ ଭର୍ତ୍ତି, ତେଣୁ ମୁଁ କେମିତି ମୋର ଏ କଥା କିଏ ଶୁଣିବ, ତମେ ଯାଅ ଆମେ ତମକୁ ସାହାଯ୍ୟ କରିବୁ। ଏହି ପ୍ରକାର ବୈଷ୍ଣବମାନଙ୍କର ଆଶୀର୍ବାଦରେ ସେ ପ୍ରଚାର କାର୍ଯ୍ୟରେ ଯାଇଛନ୍ତି। ତାଙ୍କର ପ୍ରଚାର କାର୍ଯ୍ୟର ଏ ପ୍ରଥମ ଷ୍ଟେପ୍ ବା ପ୍ରଥମ ପଦକ୍ଷେପ ଥିଲା କ'ଣ, ସେତେବେଳେ ଗୋଟେ ବଡ଼ ଧର୍ମସଭା ସର୍ବଧର୍ମ ସମନ୍ୱୟ ଇଏ ଘଟିଥିଲା କଲାଘାଟ ମେଦିନୀପୁର, ମେଦିନୀପୁରରେ ଘଟିଛି। ସେ ସମୟରେ ସବୁ ମାନେ ବହୁତ ବଡ଼ ବଡ଼ ସବୁ प्रवचक आसचंति वृंदावन रु कौन से नाम टा लेछि वृंदावन रु हमारा जने श्रेष्ठ वैष्णव मधुसूदन मधुसूदन कौन टाइटल था से मधुसूदन से वृंदावन रु आसचंति एवं सेतेबेरे गोपी बल्लभपुर तार प्रचार एबे जेमिति गोपी बल्लभपुर प्रचार रे अछि सेतेबेरे गोपी बल्लभपुर ए से माने भक्ति सिद्धांत प्रभुपाद को पूर्व रु सेटा थिला वैष्णव पीठ कहीं श्यामानंद प्रभु एवं रसिकानंद प्रभु आदि सेठी बेसी स्थापन कर प्राधान्य देते तेरे यही प्रकार से गोपी बल्लभपुर विश्वम्बर विश्वम्बरानंद विश्वम्बर देवानंद विश्वम्बर देवानंद सेठिकार गुरु थे तेणु सी से आना वैष्णव तर्क सभा ना सभी देखापी के लोक आसती के शुणा कौन हो कौ किए जीव क्यों हम तो यही प्रकार आलोचन समस्ते आते बड़े ये समस्ते सिद्धांत मधुसूदन एवं आम विश्वम्बर ये समस्ते सब सिद्धांत करदे कहना भक्ति सिद्धांत प्रभुपादक जे आम पक्ष ही गौड़िया वैष्णव पक्ष ये कह विमला प्रसाद ये कह समस्ते कह सभा हम ना ना गंडगोल लगे तेणु से यही प्रकार वैष्णवर नीति वैष्णवर आदर्श वैष्णव एवं स्मार्त मध्य पार्थक्य एवं जीव जे वैष्णव ये सम्बन्ध में एत सुंदर भाव आलोचना करनेक स्मार्त मान वैष्णव वैष्णव श्रेणीभुक्त हो जा वैष्णव को आकृष्ट हो जा अर्थात ये भक्ति मीन ठाकुर भक्ति सिद्धांत प्रभुपाद बाह्य पांडित्य खूब अगाध पांडित्य थे एवं ये शास्त्र आदि भक्ति मीन ठाकुर खूब निपुण कर दे थे जहाँफल कौन से कौन से परिस्थित से कतले भी पक्ष घुंचा ना से जितेबले प्रवचन दे बसुले शोभा भी गोटे दिग्बल पड़ जाऊला पचरे जिन महापुरुष सामन जो मैंने सब आर्ट करते सब गोटे आर्ट कर दिखती ना किसी गोटे बड़े कर दिखती यहाँ स्वतः देह निर्गत होता समस्त देखिकी स्वाभाविक भाव प्रति आकृष्ट जाए इमती आउ दिन कौन है ची? ना 1912 मनिंद्र मनिंद्र चक्रवर्ती मनिंद्र चक्रवर्ती इमें नहीं घरे कहीं आउल बाउल करता भी सब संप्रदाय अनेक तो सेतेबेले से जे कोटा ठीक ताको निरूपण करिया पाए कि ताको नहीं जाय छंती तीनी दिन तीनी राती भक्ति सिद्धांत प्रभुपाद केवल ए जे आउल बालू अपसंप्रदाय ये कोठु आसला अपसंप्रदाय वैष्णव तत्व एवं अपसंप्रदाय तत्व ये सब विषय तार्किक ये युक्ति एत बाढ़ी जहाँ कि जिते भोजन डक जाए से सब मना कर दिखे ये अवैष्णव आलोचना भितर अवैष्णव कथा आलोचना भितर ये भोजन संभव नुह तीन दिन तीन रात उपवास रहापुर आसी भोजन करजन रत निष्ठा थी जो तर्क सभा आलोचना होटी अवैष्णव कथा आलोचना हो वैष्णव विरोधी कथा मान माओवादी मायावादी फिलोसफी जो आलोचना चलती सेते अन्न ग्रहण करवा उचित नुह भजन रिष्ठा तापर से पुणी फेरी आई प्रकार आउल बाउल कर्तव्य नड़ा नाड़ी जत गोसाई जहाँ आसते से संप्रदाय सब बड़े ये वैष्णव को से भय कर आरंभ कले तापर तो जानचु 1922 प्रभुपाद सहित साक्षात्कार प्रभुपाद पुणी दीक्षा ग्रहण कर इलाहाबाद आदि सब कुछ लीला तो आउ कौन है ना ये भक्ति सिद्धांत प्रभुपाद विशेषकर पूर्वबंग क्या वैष्णव आज नुह पूर्वबंग प्रचार प्रथम रु पूर्वबंग प्रचार है पूर्वबंग जिते जन सब आम महाजन माने प्राय पूर्वबंग पूर्वबंग आबी बांग्लादेश पूर्वबंग बांग्लादेश तो ये बांग्लादेश मुसलिम राज भितरे भी जिते बड़े दीक्षा अनुष्ठान हुए हजार हजार रु कम नुह जितकि जन भी हिंदू अच्छा प्राय सब वैष्णव समस्ते प्राय वैष्णव कहना हरिदास ठाकुरंकर सेठी जगह तापरे हमर नरोत्तम ठाकुर हमर श्रीनिवास आचार्य से उत्तर उत्तर पूर्व से साइड पाखा पाखी हाँ जत सब आचार्य सब सेठ आस नित्यानंद प्रभु शेषर से पूर्ववंग तो चार महाप्रभु पूर्व वंशधर नीलांबर चक्रवर्ती सब से पूर्ववंग अद्वैत आचार्य समस्ते तेनाली कि से पूर्ववंग जो प्रचार जाते प्रकार ये वैष्णव संप्रदाय अच्छा विभिन्न अपसंप्रदाय से अपसंप्रदाय भितर किसी भक्त को से कमी उद्धार कर ना रोहिणी नामक जन भक्त थे रोहिणी बाबू तो रोहिणी बाबू से कौन ना सीजे कौन से कहते सखी बेकी संप्रदाय कौन ये सेवादासी जो मैंने सेवादासी ग्रहण करते तो सी से संप्रदायर थी तो भक्ति सिद्धांत प्रभा जिते बड़े ये भगवान कथा आलोचना करते बाह्य जो आड़ बाह्य जो रश्मि रश्मिपुंज महापुरुष रश्मिपुंज देखिए प्रति से आकृष्ट होती विभिन्न प्रश्न उत्तर मध्यम से गोटे रात बुझे ये बुझेला से शोई से राति देखुं कौन ना तर जो गुरु थे बाबाजी और सेवादासी से मैंने बाघ्र एवं बाघुणी ये रूप से आसी खाइप लगुच्च से अत्यंत भय चित्कार करी जिते उठी देखती कौन ना भक्ति सिद्धांत प्रभुपा हाथ धरी हाथ धरती टाणी जा तो से संप्रदाय छाड़ी मान वैष्णव दे जाकर नाना प्रकार विभिन्न अपसंप्रदाय दंत हारिणी अपसिद्धांत दंत हारिणी समस्त सिद्धांत को सी स्थापन कर प्रकार अन्नद प्रसाद कथा तो बड़ भाई कथा आलोचना कर तो शेषे से कौन कर अठर मसीह नवद्वीप मायापुर कलिकता ढाका मैदान एवं बांग्लादेश चट्टग्राम नारायणगंज मेदिनीपुर इरेमुना अलर्ना ये सब सबकि दर्शन करसन कर सबु जगार गोटे गोटे मठ स्थापन कर भक्ति सिद्धांत प्रभुपा मेदिनीपुर करमुना आम पुरी अलारनाथ कबूर दिल्ली पटना गया लखनऊ काशी हरिद्वार इलाहाबाद मथुरा वृंदावन आसाम कुरुक्षेत्र रेंगुन लंडन ये दुटा हूँ बाहर रंगन लंडन ये प्रकार 66 ये मठ स्थापना कर दी जा तेणु एवं से मठ सब रही तार ब्रांच तो अनेक किसी गलानी कलिकतार मान जोटा कि बाग बजार गोड़ी मठ कहते बजार गोड़ी मठ तेणु ये प्रकार सबकि स्थापन कर दी जाती जोटी कि विश्व दरबार समस्त आमती ये वैष्णव धर्म बा हिंदू संस्कृति जोटा कि सनातन धर्म वैष्णव धर्म नुह ये सनातन धर्म सम्बन्धे संपूर्ण केमी आम अवगत हो पार सबकि सिस्टम सब बन दी जाकर रचना तो भजन विशेषकर आम पाठ करूँ जोटा कि आम गुरु महाराज अनुवाद कर वैष्णव किए दुष्ट मन तुम्हें किसेर वैष्णव तापरे विशेषकर भक्ति सिद्धांत प्रभुपाद छोट रु बड़ पर्यंत अशिक्षित रु शिक्षित पर्यंत समस्त को यही हरिकथा सम्बन्धे अवगत करने कि से उपाख्यान उपदेश ये तीन खंड ये दे जाए अर्थात विभिन्न उदाहरण मध्यम किमिति जे भगवान को बुझी हम एवं ये उदाहरण गुड़ा ये उदाहरण मान कौन हो उदाहरण वैष्णव मान प्रति कि कोठार घाट अन्य मान को शिक्षा कि वैष्णव मान प्रति अत्यंत मर्मस्पर्शी कोठार घाट जमीती कस्तम खस्तम जी बर्तमान गुरु सब समाज में आम हो ସମସ୍ତେ ଚିନ୍ତା କରୁଛୁ କ'ଣ ନା କିଛି ଅଧିକା କିଛି ଗୋଟେ ଆଲୋଚନା କରି ଗୋଟେ କରିଦେବୁ, ଯେଉଁଟାକି କେହି ଆଲୋଚନା କରୁନଥିବେ। ମୁଁ ଏମିତି ଦୁଇ ଚାରିଟା ଶବ୍ଦ ମାରିବି ବା ଦୁଇ ଚାରିଟା କଥା କହିଦେବି, ସମସ୍ତେ ମୋ ପଛରେ ପଡ଼ିଯିବେ। ଏମିତି କିଛି ଅଧିକା ଅଧିକା କିଛି ଶିଖିବା, କୋସ୍ତମ ଖୋସ୍ତମ ଗୁରୁଦେବ ହଁ ଜାଣିଛ କି ନା ନାହିଁ? ଅନେକ କେହି ଜାଣିନଥିବେ, କାହିଁକି ମାୟାପୁର ସଂସ୍ପର୍ଶରେ ପ୍ରାୟ କମ୍ ଆସିଥିବେ। ଆଉ ମାୟାପୁର ସ୍କୁଲ ଛୁଆମାନେ ସବୁ ନାଟକ କରନ୍ତି, ଅର୍ଥାତ୍ ଜଣେ ଏଇ ଜାଗତିକ ଗୁରୁ, ଆମର ଦେଶେଇ ଗୁରୁ କହନ୍ତିନି କର୍ଣ୍ଣ ଗୁରୁ, ଦେଶେଇ ଗୁରୁ, ସେ ଗୋଟେ ଗୁରୁ ଏମିତି ଖୁବ୍ ପ୍ରାଧାନ୍ୟବାନ ଥିଲା। ସେ ସମସ୍ତଙ୍କୁ, ସେ ଗାଁରେ ସମସ୍ତଙ୍କୁ ଏମିତି ଭାବରେ ମଲ୍ଟ କରି ରଖିଥିଲା, ସମସ୍ତେ ତାଙ୍କର ପାଦ ଧୂଳି ନ ପାଇଲା ପର୍ଯ୍ୟନ୍ତ, ପାଦ ଜଳ ନ ପାଇଲା ପର୍ଯ୍ୟନ୍ତ ଅନ୍ନ ବି ଗ୍ରହଣ କରୁନଥିଲେ। ତ ଦିନେ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ବୁଲି ବୁଲି ଯାଇଛନ୍ତି, ସବୁ ଗାଁ 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 ପ୍ରଚାର ଚାଲିଛି, ତ ଦିନେ ଏମିତି ଯାଇ ପହଞ୍ଚନ୍ତି। ସେ ଯେତେବେଳେ ବୈଷ୍ଣବ କଥା ଆଲୋଚନା କରୁଛନ୍ତି, ସବୁ ଶିଷ୍ୟମାନେ କହୁଛନ୍ତି ଆମ ଗୁରୁ, ଆମ ଗୁରୁ ସାକ୍ଷାତ ଭଗବାନ, ତାଙ୍କର ବଚନ ନୁହଁ ସବୁ ଶାସ୍ତ୍ର, ତାଙ୍କର ପ୍ରତ୍ୟେକଟା କଥା ହେଉଛି ଶାସ୍ତ୍ର, ଏଇ ପ୍ରକାର ସବୁ କିଛି କହୁଛନ୍ତି। ତ କିନ୍ତୁ ତାଙ୍କ ଭିତରେ ଶିକ୍ଷା ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଖାଲି ଅନେଇ ଦେଖିଦେଲେ, ତାଙ୍କ ଭିତରେ ଯାହା କିଛି ଶିକ୍ଷା ସେ ସବୁ ହେଉଛି ଅପସମ୍ପ୍ରଦାୟ ଶିକ୍ଷା, କୋଉଟା ବୈଷ୍ଣବ ଫିଲୋସଫି ନୁହେଁ, କେବଳ ମନଗଢ଼ା କଥା। ତାପରେ ସେ ବୁଝେଇଲେ, ଆରେ ଏଇଟା ଶାସ୍ତ୍ର ନୁହଁ, ଗୀତାରେ ଭଗବାନ ଏହା କହିଛନ୍ତି, ଭାଗବତ ଏହା କହିଛନ୍ତି, ଏଇଟା ହେଉଛି ଶାସ୍ତ୍ର କଥା, କେହି ମାନିବା ପାଇଁ ରାଜି ନୁହଁ। ତାହେଲେ ଠିକ୍ ଅଛି, ଆମ ଗୁରୁଙ୍କୁ ଆମେ ଡାକିବୁ, ଆପଣ ରହିବେ, ଏଠି ଆଲୋଚନା ଚାଲିବ, ତର୍କ ଯୁଦ୍ଧ ଚାଲିବ, ଯିଏ ଜିଣିବ ଆମେ ତାର ସ୍ମରଣ ଯିବୁ। ହଁ, ସେତେବେଳେ ଏମାନେ ସହଜିଆକୁ ସମ୍ପ୍ରଦାୟ ଅନେକ କିଛି, ସିଏ ଯେତେ ସବୁ ଶିଷ୍ୟ ଥିଲେ ସବୁ ଶିଷ୍ୟମାନଙ୍କୁ ନେଇକି ବିରାଟ ଆଡ଼ମ୍ବର ସହକାରେ ଚାଲିଛି। ତ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଇଏ ଏକା ଅଛନ୍ତି ଭିତରେ, ହଁ ଇଏ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଏଇ କଥାବାର୍ତ୍ତା ଆଲୋଚନା କରିବି, ସେଠି ସେ ପଚାରୁଛନ୍ତି କହ ତ୍ୱମ, ଯେ ଆଲୋଚନା ପୂର୍ବରୁ ପ୍ରଥମେ ପରିଚୟ ହେବା ଦରକାର ଅଛି, ଯେ ଆପଣ କିଏ କୁହନ୍ତୁ, ଇଏ କ'ଣ ଥୋଡ଼ି ସଂସ୍କୃତ ପଢ଼ିଛି, ଇଏ ଆରମ୍ଭ କଲା, ଆଚ୍ଛା କୋ ଆରମ୍ଭ କଲେ, ଠିକ ଅଛି ଆରମ୍ଭ କରିଗଲା, ଖସ୍ତମ ଘସ୍ତମ ଘସ୍ତମ ଅସ୍ତମ ସସ୍ତମ ଅସ୍ତମ 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 ତ୍ୱମ 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 ଏକବାର ଚନ୍ଦ୍ରବିଦୁ ତ୍ୱମ। ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ପୁରା ନୀରବ ହେଇଗଲେ, ଆଉ କିଛି କହିଲେ ନା, ଜାଣିପାରିଲେ ଏଟା ନିପଟ ମୂର୍ଖ ଗଣ୍ଡ ମୂର୍ଖଟା, ଆଉ ମୂର୍ଖ ଆଗରେ ଶାସ୍ତ୍ର କରିବା କିଛି ମାନେ ହୁଏ କି? ଏଇଟା ଯେତେବେଳେ ନୀରବ ହେଇଗଲେ, ସେତେବେଳେ ଇଏ ସହଜ ଯେତେବେଳେ ଶିଷ୍ୟ ଥିଲେ ମହାର୍ତ୍ତାଳି ମହାର୍ତ୍ତାଳି ଆମ ଗୁରୁ ଏବେ ଗୋଟିଏ କଥାରେ ପରାସ୍ତ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଆସିଛନ୍ତି, ସେଇଟା ଉପଦେଶ ଦେଇଛନ୍ତି ଉପାଖ୍ୟାନ, ଯେ ଜଗତରେ ଏଇ ପ୍ରକାର ଶାସ୍ତ୍ରଜ୍ଞ କେହି କମ୍ ନାହାନ୍ତି। କ'ଣ ନା, ହଁ ପ୍ରଭୁପାଦ କହିଛନ୍ତି ଏଇ ଜାଗାରେ, ପ୍ରଭୁପାଦ କହିଛନ୍ତି ଆମେ ମନଗଢ଼ା କଥା କରୁଥିଲୁ, ଆମେ ମନ ଇଚ୍ଛା ଯାହା କିଛି କରୁଥିଲୁ, ଦୋଷ ଦଉଥିବୁ କ'ଣ ନା ଗୁରୁଙ୍କ ଦିନରେ, କିନ୍ତୁ ସେମାନେ ଦୋଷ ଦେଲେ ତାଙ୍କ ଗୁରୁ ସେଇ ପ୍ରକାର ଥିଲେ, କିନ୍ତୁ ଆମେ ବର୍ତ୍ତମାନ ବୈଷ୍ଣବ ହେଇଯାଇଛୁ, ଯାହା କିଛି ଆମର ଅସୁବିଧା ହେଲା କ'ଣଟା କହୁଥିଲେ ଶୁଣିକି ପ୍ରଭୁପାତ କହିଥିଲୁ, କେତେବେଳେ କେତେବେଳେ ବି ମାରିଦେଉଛୁ, ହଁ କିନ୍ତୁ ଯଥାର୍ଥ ଶାସ୍ତ୍ର ଜାଣି କଥା କହିବା ଦରକାର ଅଛି, ମୁହଁ ଖୋଲିବା ଦରକାର ଅଛି। ତାପରେ ବ୍ୟାକରଣ ପଣ୍ଡିତ ଏଇ ଯାହା ବି ସବୁ ସେଇ ପ୍ରକାର, ବେଙ୍ଗେର ଆଧୁଲି ସବୁ ଜାଣିଛନ୍ତି ନା? ଆରେ କୁଅ ବେଙ୍ଗ ହାତୀ ଯାଇଛି ଖାଇବା ପାଇଁ ପାଣି, ସେ ପ୍ରତିଦିନ ପାଣି ପିଏ, ଇଏ ବେଙ୍ଗ ତାକୁ କଣ କହୁଛି ନା, ଏଟା ପୋଖରୀଟା ହଉଛି ଆମର ନା, ତା ପିଲା ଦେଇଛି, ଇଏ ହାତୀ ଯାଇକି ମାଡ଼ି ଦେଇଛି, ପିଲା ମରିଯାଇଛି, ତେଣୁ ସେ ବିପ୍ଳବ କରି ବସିଛି, ଏ ପାଣିକି ଯିଏ ଆସିବ ମୋ ଅନୁମତି ଛଡ଼ା କେହି କରିପାରିବନି, ତେଣୁ ସିଏ କଣ କରୁଛି ନା, ସିଏ ଏଇଟା ରାଜା ହଉଛି କହୁଛି। ତାପରେ ସେ କଣ କରିଛି ନା, ବେଙ୍ଗ ଯିଏ ଯାହା ହେଲେ ବି ହାତୀ ଯେତେବେଳେ ଆସିବ ମୃତ୍ୟୁ ଭୟରେ ସେ କଣ ପାଦ ଛାଟିଦେବ, ଇଏ ଭୟରେ ପଳେଇ ଯାଆନ୍ତି। ଥରେ କଣ ହେଇଛି ନା, ହଠାତ୍ ସେଇ ନଦୀକୁ ଗାଧେଇବା ପାଇଁ ଯାଇକି ସବୁ ପ୍ରଣାମ ପ୍ରଣାମ କରିକି ଟିକେ ପଇସା ପଇସା ନଦୀକି ଫିଙ୍ଗାନ୍ତି, ସିଏ କଣ କହିଲା ଗୋଟେ 50 ପଇସା ଗୋଟେ ପଡ଼ିଥିଲା, ହଁ ବେଙ୍ଗ ଯାଇକି ତା ଉପରେ ଯାଇକି ବସିଛି, କହିଲା ଆଜି ହାତୀ ଆସୁ, କେତେ ପଇସାର ମାଲିକ ମୁଁ, ପଇସା ମୁଁ ଚାପି ଧରିକି ବସିଛି, ବେଙ୍ଗରା ପଇସାଟା ଚାପି ଧରିକି ବସିଛି, ଇଏ ହାତୀ ଆସିଲା, ହାତୀ ସ୍ୱଭାବିକ କାହାରିକି ଏତେ ଚାପେ ନା, ସେଟା ଶୁଣ୍ଡ ବୁଲେଇ ବୁଲେଇ ଚାଲେ, ଫୁକି ଫୁକି ଚାଲେ, ୟାକୁ ଯେତେ ଫୁକୁଛି ଭାଇ ଚୁପ୍ ଜାଣିଛୁ ମୁଁ କେତେ ପଇସାର ମାଲିକ, ଏଇ ପ୍ରକାର ସେ ଦେଖେଇଛି, ଏ ସ୍ୱଭାବିକ ଆମର ଗରିବ ଲୋକ ଆମର ସେଇଆ। କୋଉଠି କେତେ ପିସାର ମାଲ ଲେଖେଇ ଯାଇଥିବୁ ବା କେତେ ଜ୍ଞାନର ଅଧିକାରୀ ଯାଇଥିବୁ, ସମସ୍ତଙ୍କୁ ବି ଆଙ୍ଗୁଳି ଲେଖେଇ ଦଉଛୁ କଣ ମୁଁ ବି କଣ ଶାସ୍ତ୍ର ଜାଣିନି ଏଇ ପ୍ରକାର ଦେଖେଇ ଦଉଛୁ, କିନ୍ତୁ ହାତୀ କଣ କଲା ସେଥିରେ ବାରମ୍ବାର ବାରମ୍ବାର କହିଲା ଘୁଞ୍ଚିବା ପାଇଁ ଘୁଞ୍ଚିଲାନି, ମାଇଲା ଚାପ ହରେ କୃଷ୍ଟ କାମ ଶେଷ। ହଁ ତେଣୁ ଇଏ ହଉଛି ବେଙ୍ଗର ଆଧୁଲି, ତାପରେ ମଧୁ ଏବଂ ମୂର୍ଖ ମହୁମାଛି, ସବୁ କଥା ଆଲୋଚନା ନାହିଁ। ଏମିତି କେତେ ପ୍ରାୟ ଏ ଗୋଟିଏ ବହିରେ ତ 120 ଖାଲି ଗୋଟିଏ ପ୍ରଥମ ଖଣ୍ଡରେ ଏ 120 ଅଛନ୍ତି ଗପ। ଅର୍ଥାତ୍ ମୋ କଥା ତାତ୍ପର୍ଯ୍ୟ ହେଉଛି କ'ଣ ନା ବିଭିନ୍ନ ମାଧ୍ୟମରେ କେମିତି ସେ ଶିକ୍ଷା ଦେଇ ଚାଲିଛନ୍ତି ବିଭିନ୍ନ ମାଧ୍ୟମରେ, ଯେ ଗାଛେ ରୁହ ଖାବ ତଲା ଓ କୁଡ଼ାବ, ମାନେ ଫଳ ଖାଇବି କି ତା ଗଛର ମୂଳ ବି ତାଡ଼ିବି। ଯଦି ଫଳ ଖାଇବା ଇଚ୍ଛା ଅଛି ମୂଳକୁ ଚିକିତ୍ସା କରିବା ଦରକାର ଅଛି, କିନ୍ତୁ ମୁଁ ଫଳ ଖାଇବି କିନ୍ତୁ ମୂଳଟା ବି ଖୋଳିକି ତାକୁ ମାରିବି। ତୁ ଯେ ମୂର୍ଖ ସବୁଦ୍ଧି ସମ୍ପ୍ରଦାୟ ସବୁ ଆମେ ସବୁ ଇଏ କରାଯାଉ ନା ସମ୍ପ୍ରଦାୟ ମାନଙ୍କୁ ସବୁ ମୂର୍ଖ ସମ୍ପ୍ରଦାୟ। ତାପରେ ତ ସମସ୍ତେ ଜାଣିଛ ଆମର ଡିଜାଷ୍ଟ୍ରିରେ ଯେଉଁମାନେ ସବୁ ଦେଖିଥିବେ ଗୋରୁ ପୁଛ ଧରିକି ଶ୍ୱଶୁର ଘର ଯିବା, ଏସବୁ। ତାପରେ ପଥର ଏବଂ ମୃତ ଖଣ୍ଡ ନିଆ, ଏଇ ଯେ ପିପୁ ଫିସୁ ଇଏ ସେଇ ଭକ୍ତି ସିଦ୍ଧାନ୍ତ ପ୍ରକାର। ସେଟା କଣ BBMM ଇଂରାଜୀରେ କହନ୍ତି, ମାନେ ସ୍ୱାଭାବିକ ଗାଁରେ ଯେତେବେଳେ ଅଳଶୁଆସ ଭର୍ତ୍ତି ହେଇଗଲେ ସକାଳୁ କେହି ମଙ୍ଗଳାରତୀ ଉଠୁନି, ସକାଳୁ ଗାଁ ରାଜା ରାଜାର କେହି କାମଦାମ ବି କରିବା ପାଇଁ ରାଜି ନୁହଁ, କାହିଁକିନା ରାଜା ଚିନ୍ତା କରୁଛି କ'ଣ ଯେ ମୋ ରାଜ୍ୟରେ କେହି ଅଭୁକ୍ତ ନ ରହିବେ, ମନ୍ତ୍ରୀ ତା ପାଇଁ ସବୁ ଖାଦ୍ୟ ପଦାର୍ଥ ଯୋଗେଇ ଦିଅ। ଧୀରେ 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 ଏମାନେ କି ପରିଶ୍ରମ ହେବା କଥା, ରାଜ୍ୟ କାର୍ଯ୍ୟରେ ସାହାଯ୍ୟ କରିବା କଥା, ଧୀରେ ଧୀରେ ଏତେ ଅଳସୁଆ ଭର୍ତ୍ତି ହେଇଗଲେ ରାଜା ଚିନ୍ତା କଲେ କ'ଣ ନା ଏମାନଙ୍କୁ କେମିତି ଇଏ କେମିତି କାମରେ ନିଯୁକ୍ତ କରିବି। ସବୁ ମନ୍ତ୍ରୀମାନଙ୍କର ସେମାନେ ବୁଝିଲେ କ'ଣ ଗୋଟିଏ ଜାଗାକୁ ଡାକି ଆଣନ୍ତୁ, କିଏ କେତେ ଅଳସୁଆ ଆମେ ଜାଣିନୁ, ମୁଁ ତାକୁ ଧମକ ଦେଇ ଯେମିତି ତାକୁ ସୁସ୍ଥ କରେଇବି। ତ ଗୋଟେ ଜାଗାକୁ ଡକାଲା, ରାଜା କହିଛନ୍ତି ଯେଉଁମାନେ ଏ ରାଜ୍ୟରେ ଆଉ କିଛି କାମ କରିବା ଦରକାର ନାହିଁ, ଯେଉଁମାନେ କାମ କରିବା ପାଇଁ ଚାହୁଁନାହାନ୍ତି ସେମାନଙ୍କୁ ବସେଇ ଶୁଏଇ ଖାଇବା ପାଇଁ ଦିଆଯିବ। ସବୁ ଡକା ହେଇଗଲା, ଗୋଟେ ଘରେ ସବୁ ଡକା ହେଇଗଲା, ଖାଦ୍ୟ ଚାଲିଲା। ଦୁଇ ଦିନ ଚାରି ଦିନ ପରେ ଆରମ୍ଭ ହେଲା ମେଡିସିନ, କ'ଣ ନା ଗୋଟିଏ ଓଳି ଖାଦ୍ୟ, ଆଉ ତିନି ଓଳି ନାହିଁ, ଗୋଟେ ଓଳି ଖାଦ୍ୟ ହେଲା। ତାପରେ ବି ପଡ଼ିକି ଅଛନ୍ତି, ତାପରେ ସବୁ ପଡ଼ିକି ଅଛନ୍ତି, ତାପରେ ମାନେ ଗୋଟେ ଓଳି ଖାଦ୍ୟର ପୁଣି କାଦ୍ୟ କମା ପରିମାଣ ମଧ୍ୟ ଅଳ୍ପ, ତାପରେ ବି ଦେଖୁଛନ୍ତି ପଡ଼ିକି ଅଛନ୍ତି। ଇଏ ଚିନ୍ତା କଲେ ତ ଏମାନେ କେମିତି କ'ଣ କରିବ, ତା ଦେହରେ ଦେଖିଲା ବେଳକୁ ସେ ଆଉ ଦୁଇଟା ଖାଦ୍ୟ ଦିଆ ହଉନି, ଖାଦ୍ୟ ଦିଆ ହଉନି, ତା ଭିତରେ ଦୁଇଟା ସେ ଶୋଇଛନ୍ତି ଉଠୁ ବି ନାହିଁ। ସେତେବେଳେ କ'ଣ କଲେ, ଏ ଦୁଇ ଜଣ ଆହୁରି କିଛି ଥିଲେ ସେ ପଡ଼ିଛନ୍ତି ଉଠୁ ବି ନାହାନ୍ତି, ସେତେବେଳେ କ'ଣ ହଉଛି ନା ଘର ନିଆଁ ଲଗେଇ ଦିଆ, ନିଆଁ ଲଗେଇ ଦିଆହେଇଛି, ଘର ଜଳୁଛି, ଇଏ ଯେ ଖଟରେ ଶୋଇଥିଲେ ଇଏ ଖଟ ପଡ଼ିଗଲାନି, ନିଆଁ ଲଗା ଦେଖିକି ସବୁ ବାହାରି ପଳେଇଛନ୍ତି, କିନ୍ତୁ ଏ ଦୁଇଟା ଉଠୁନାହାନ୍ତି, ଦୁଇଟା ଉଠୁନାହାନ୍ତି, ଶୀତ ଦିନ ତ ଏ ଉଠୁନାହାନ୍ତି, ଗରମ ଗରମ ହେଉଛି ଆରାମ ଲାଗୁଛି। ତ ତାପରେ କ'ଣ ହେଇଛି ନା ଧୀରେ 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 ନିଆଁ ଦେଲେ ପିଠି ପୋଡ଼ିବା ଆରମ୍ଭ କଲା। ସେଠି ସେ କହୁଛନ୍ତି କ'ଣ ନା ବିବି ଶବ୍ଦ ବେଶୀ ବି ଉଚ୍ଚାରଣ କରିବେନି, ଏତେ ଅଳସୁଆ ମାନେ ଉଚ୍ଚାରଣ କଲେ ବେଶୀ ଅଳ କଥା ଆଲୋଚନା କରିବେ ଭିତରେ ଭାଙ୍ଗିଯିବ ନା, ବି ବି ମାନେ ବ୍ୟାକ୍ ବର୍ଣ୍ଣିଂ, ପି ପୁଅ ମୋ ପିଠି ପୋଡ଼ି ଯାଉଛି, ଠିକ ଅଛି। ତାକୁ ଦ୍ୱିତୀୟ ଜଣ କହୁଛି କ'ଣ ଏମ୍ ଏ ଗୋଟେ ପଟ ସିନା ପୋଡ଼ିଛି, ମୁଭ୍ ଏ ସାଇଟ୍ ମାନେ ଫେରିକି ଶୁ, ଗୋଟେ ସାଇଡ୍ରେ ଟିକେ ଲାଗିଛି ଓଲଟି ସିଦ୍ଧାନ୍ତ କହିବନି। ତ ଏଇ ପ୍ରକାରେ ତାପରେ କୁକୁରର ଲେଜ ଧରିକି ଯେଉଁ ନଦୀ ପା ହବା କଥା, ଏଇ ସବୁ ସିଦ୍ଧାନ୍ତ ପ୍ରବାଦ, ଯେତେ ସବୁ ଗପ ଇଚଡ଼ ପାକା ଇଚଡ଼ ପାକା ଇଚଡ଼ ମାନେ କ'ଣ ଜାଣିଥିଲେ ନା, ଆରେ ପଣସ କଠା, ତାକୁ ପାକେଇବା ପାଇଁ ଚାହିଁ ଯେ କ'ଣ ମାନେ ଆମେ ଯେଉଁ ଅଳ୍ପ ବୁଦ୍ଧି ଲୋକ ଯେଉଁ ଭକ୍ତ ହେଇଯାଇଛେ, କିଛି 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 ଶିଖିଯାଇଛୁ, ଆଉ ସେ ଶିଖିଲେ କ'ଣ ଶିଖୁଛୁ କି आमे सही पाका है जो ना मुझे तो ये पिलाजने तो करो ना ये कौन आती आज के याज के लिए ये कोट जल में जब लगा ये बुढ़ा काले से किस दिया आमको पढ़ेगा ना ये बात इच्छा पाका अर्थात ये जो उड़ा सुनी नहीं चु प्रथम जो ना हमर अभ्यस्त नहीं जाए जी भक्ति भक्ति विधान प्रभुपाद हमर से उदाहरण दी चंदी ना जी हार माने सिक्के में आसे या को नेबी 500 टका या को नेबी 1000 टका कहने सिक्के जी सिक्के भोले आमाई नेबी 500 और सिक्के में 500 ये तो द्रु ये चढ़ पाका तापर हाथी पिंपुड़ी ये मंगलवार जाबियो ये कत्ते प्रकार सब सब गप्प रही छि त विशेष करी प्रभुपाद मोर कथा कहया तात्पर्य जो कण भक्ति सिद्धांत प्रभुपाद ई प्रकारे नाना शिक्षा माध्यम रे नाना शिक्षा माध्यम रे से विशेष करी वैष्णव धर्म जीव तार करणीय अकरणीय ई सब किछि आ पाखरे स्थापन करि छथि सब के स्थापन करि छथि जहा फल रे परवर्ती अवस्था रे जेमिति रे असुविधा न होय किंतु गोटी असुविधा हे जिकर ना शेष रे भक्ति सिद्धांत प्रभुपाद कर ये कथा तांकर शिष्य माने भी मान ले ना जहा पर गोड़े वैष्णव ते एपट से सब हो गए ना थिला ये जने गुरु तथा थिला भक्ति से लक्ष्य कर तो भक्ति स्वयं प्रभुपाद प्रथम से आरंभ कल तो ना जीवी प्रथम 66 65 66 पाखे आरंभ कल ना जीवी आरंभ कर दिए जदिओ भक्ति प्रभुपाद श्रेणे रही ये बॉडी एडी कौन सिद्धांत बनाओ जी कौन बोले से भी तो ठीक नहीं कि तो से करना ना से बॉडी जहाँ कौन सा कुमारी चाहिए प्रथम से आरंभ कर दिया जीबीसी अर्थात सोसाइटी बगड़े संस्था को बृहत करने को हल्ले ये सब रो प्रयोजन रही थी सब रो प्रयोजन रही थी भक्ति सिद्धांत प्रभुपाद को तंको गुरुदेव को ही चलेगा उसे ये तेरे पचारी जाती ये मैं कौन करीबी कौन प्रकार चली भलो मंद से कह सबुआड़े प्रचार को जीवन कितने कलर जगह कलिकता को जीवन कि भक्ति सिद्धांत रूपा प्रथम कलिकता ही प्रचार कर चैलेंज ना जे कौन पाई कि कलर जगह से भक्त हो जो बाह्य कहीं से ब्रिटिश अमल कथा ना ब्रिटिश मैंने कलिकता को राजधानी करते कहीं बेस आडंबरपूर्ण सबकि टाउन सिटी भाया से तेनाली से प्रचार ठीक हम ना से गले पतन हो जाए कि भक्ति सिद्धांत प्रभुपाद केवल गुरु आशीर्वाद को पाथे कर गुरु आशीर्वाद कौन गुरु अप्रकट समय समस्त जानते गौरीदास जयंती अप्रकट होती से गौरीदास द्वारा लिखी मत जिते मोर जो ये देह नष्ट अप्रकट हो मृत्युबरण करी से मत कौन कर मोर ये हाड़ मांस मोर सारा शरीर ये नवदेव धूली रे जिमिति मिसी जाए चारिआड़े जिमिति टिके 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 पूरा जिमिति मिसी जाए उपयुक्त शिष्य माने आरंभ कले प्रकट परे सब आछंत नवा पाई की कोना लिख दे जाय जने सेई प्रकार कहि जाय जने त टान टान न्या गुसर गुसर न्या उतर से मिसी ना त ई लगा देखला परे भक्ति सिद्धांत प्रभुपाद तोरे दृढ़ कंठ से कहितले जे मोर गुरु को कहार स्पर्श करिवार अधिकार अछि जे जे गोटिय वर्ष ब्रह्मचर्य धारण करथिबो जे सारा जीवन वैरागी जे जन्म जीवन कटै जंति केते अनासक्त केते निराधार केते साधन सिलथिले गुरुजन इमिति साधन सिलथिले जे कहारी रो निमंत्रण रक्षा करिया मैसे भी जाउ नथि निहाती जन धनी लोक से खूब जोर जत आलोचना डाकिया गला से कहते कौन तुम गोटे कंडीशन में जीवन तुम पायखाना जब मत दब से जी रही जीवि ना जीवि निष्ठा चलान था सबुदिन जहा कि लोक प्रणामी भिक्षा भिक्षा दब से मछुआ मान को देवे जाली मान को देवे जा तुम किसी मत मत दे जानी ये मैं कर बालाजी लोक से घर आगे पकड़ बोले कहीं पाक जीवे बाबा दी सैंड शुणी जप कर अर्थात जे बाहर पूरा वैराग्य कितने भगवान के प्रति निष्ठा ଏମିତି ଜପ ମାଳା ବି ତାଙ୍କର ନଥିଲା। ସେଇ ଶ୍ମଶାନ କନାରେ ଗଣ୍ଠି ମାରିକି ଜପ କରୁଥିଲେ। କେତେ ବୈରାଗୀ! ତେଣୁ ସେଇ ବୈରାଗୀ ବାବା ଯେତେବେଳେ ଅପ୍ରକଟ ହେଇଯାଇଛନ୍ତି, ଏ ପ୍ରକାର ଯେତେବେଳେ କହିଛନ୍ତି, ଭକ୍ତି ସିଦ୍ଧାନ୍ତ ପ୍ରପାତ କହୁଛନ୍ତି, କଣ ଏଠି କିଏ ଜଣେ ବ୍ୟକ୍ତି ଅଛି କୁହ, ଗୋଟିଏ ବର୍ଷ ଯିଏ ବ୍ରହ୍ମଚର୍ଯ୍ୟ ଧାରଣ କରି ରଖିଛି, ସିଏ ମୋ ଗୁରୁକୁ ଛୁଇଁବାର ଅଧିକାର ଅଛି। ତ ଏଇଟା ଶୁଣିଲା ପରେ ଯେତେ ନବଦ୍ୱୀପ, ଯେତେ ପଣ୍ଡିତ, ଯେତେ ସବୁ ସମ୍ପ୍ରଦାୟ, ସମସ୍ତେ ତଳକୁ ମୁହଁ କରିଦେଇଛନ୍ତି, ସମସ୍ତେ ତଳକୁ ମୁହଁ କରିଦେଇଛନ୍ତି। ତାପରେ ଭକ୍ତି ସିଦ୍ଧାନ୍ତ ପ୍ରପାତ କହିଲେ, ତାହେଲେ ଠିକ ନାହିଁ, ଠିକ ଅଛି, କିଏ ଗୋଟିଏ ମାସ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିଛି, ସିଏ ମୋର ଗୁରୁକୁ ଛୁଇଁବାର ଅଧିକାର ଅଛି। ତାପରେ ବି ସବୁ ତଳକ ଗୋଟିଏ ସପ୍ତାହ, ତାପରେ କାୟ ମନ ବାକ୍ୟରେ ଗୋଟିଏ ଦିନ କିଏ ରହିଛି କୁ। ଏଇ ପ୍ରକାର ଯେତେବେଳେ କଥା ଦୃଢ଼ କଣ୍ଠରେ ଯେତେବେଳେ କଥା କହୁଛନ୍ତି ଏବଂ ତେଜ, ସେତେବେଳେ ସେମାନେ ସବୁ ଉପସମ୍ପ୍ରଦାୟ ମାନେ କଣ, ସେମାନେ ବଳ ବିରୋଧ ତାଙ୍କର ଥିଲା ନା, ମାରଧର କରି ଯେମିତି ନେଇଚାଲିଛି, ଯେମିତି କାମ କରିଦେବ, ଯଦିଓ ସେଇଟା ଗୁଣ୍ଡା ନୀତିଟା ସରିଗଲାଣି, ଆମର ଇସ୍କନ ଆସିବା ପୂର୍ବରୁ ପରେ ବି ଥିଲା କିଛି ଗୁଣ୍ଡା ନୀତି, କିଛି ରହିଛି ଗୁଣ୍ଡାମି ନୀତି, ଏପଟେ ନପାରେ ସେପଟେ ମାରାପିଟା କରିକି ତାକୁ ଯେମିତି ଉତ୍ତମ ଦେହ ଦେବୁ, ଯେମିତି ସେ ଆଉ ଜୀବନରୁ ଏଠି ନ ଆସିବ, ସବୁ ସମ୍ପ୍ରଦାୟ ସମସ୍ତଙ୍କ ପାଖରେ କ୍ଷମା ମାଗିଯାଉ, ମୁଁ ଯେଉଁ କଥା କହିଲି ତା ଗୀତା ଭଗବତ କଥା ନୁହଁ, ସବୁ ହଁ ସେମାନଙ୍କର ଯେମିତି ଗୁଣ୍ଡା ନୀତି ଥିଲା। ତେଣୁ ଏଇ ପ୍ରକାର ଯେତେବେଳେ ଭକ୍ତି ସିଦ୍ଧାନ୍ତ ପ୍ରଭୁ ଏଇ ଯେ ତେଜ ଦୀପ୍ତି ଦେଖିକି ସମସ୍ତେ ଭୟ ହେଇଯାଇଛନ୍ତି, ଶେଷରେ ସେ ନିଜେ ଉଠେଇକି ଆଉ ସମାଧି ଦେଇଛନ୍ତି, ନିଜେ ସମାଧି ଦେଇଛନ୍ତି, ଏବଂ ସେ ଯେ ଗୁରୁଙ୍କର କୃପା, ଗୁରୁଙ୍କର ପୂର୍ଣ୍ଣ କୃପା ବଳରେ ସେ ଆଜି ସାରା ଜଗତକୁ ସେ ନିଜେଛନ୍ତି, ଜିଣି ନେଇଛନ୍ତି, ଜଣେ ଜଣେ ତାଙ୍କର ଏବେ ବି ଜଣେ ଏବେ ବି କେହି ଶିଷ୍ୟ ପ୍ରାୟ ନାହାନ୍ତି, ଜଣେ ଥିଲେ ତାଙ୍କର କ'ଣ ଅଛି ଜଣେ, ହଁ କଟକରେ ଜଣେ ଅଛନ୍ତି ନା, ICU ଟ୍ରିଟମେଣ୍ଟ ନା କ'ଣ ଚାଲିଥିଲା, ICU ଟ୍ରିଟମେଣ୍ଟ କଲିକତା ସହିତ ଅଫର କରିଯାଇଛନ୍ତି, କଟକରେ ଜଣେ ଅଛନ୍ତି, ଆଉ ଜଣେ ଅଛନ୍ତି, ହଁ ଏମିତିକି ତାଙ୍କର ଯେତେ ସବୁ ଶିଷ୍ୟ ପ୍ରାୟ ଶେଷ ଆଡ଼କୁ ଯେଉଁମାନେ ଅଛନ୍ତି, ଯେମିତି ଆମର ପୁରୀ ପୁରୀ ବସିବା ପ୍ରପାତ, କି ଆମର କଲିକତାରେ ଥିଲେ କ'ଣ ସାଙ୍ଗ ନା କ'ଣ ଗୋଟେ ବାମନ ମହାରାଣା କ'ଣ ଅଛି, ସେ ସନ୍ତ ମହାରାଜ, ଏମାନେ କିଛି କିଛି ଶେଷରେ ଏଇ ଇସ୍କନକୁ ସପୋର୍ଟ କରିଯାଇଥିଲେ, ବୋଲେ ସେତେବେଳେ ସମସ୍ତେ ଇସ୍କନକୁ ସବୁ ବିରୋଧୀ ହେଇଯାଇଥିଲେ, ପ୍ରପାତ ଯେତେବେଳେ ଫେରି ଆସିଛନ୍ତି, ଏମାନଙ୍କ ଭିତରେ ସବୁ ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି, ସବୁ କିଛି ଗଣ୍ଡଗୋଳ, ପ୍ରପାତ ଚିନ୍ତା କଲେ କ'ଣ ନା ଏମାନଙ୍କ ସହିତ ରହିକି କିଛି କାମ ହେବ ନା, ମୋତେ ଗୁରୁଙ୍କର ବାଣୀକୁ ସାରା ଜଗତରେ ପ୍ରଚାର କରିବାର ଅଛି, ସାରା ଜଗତରେ ପ୍ରଚାର କରିବାର ଅଛି, କାରଣ ଭକ୍ତି ସିଦ୍ଧାନ୍ତ ପ୍ରପାତ ହିଁ ପ୍ରପାତକୁ ପଠେଇଛନ୍ତି ଯେ ମହାପ୍ରଭୁଙ୍କର ବାଣୀ ସାରା ପୃଥିବୀରେ କେମିତି ପ୍ରଚାର ହେବ, କାରଣ ମହାପ୍ରଭୁଙ୍କ ନିର୍ଦ୍ଦେଶ ଏଇଆ, ତେଣୁ ମୁଁ ଏଇ ପ୍ରକାର ଭିତରେ ପ୍ରଚାର କେତେଟା ସମ୍ଭବ ହେଇଛି, କିନ୍ତୁ ତମେ ଶିକ୍ଷିତ ଲୋକ ତମେ ଯାଅ ବାହାରେ, ଏଇଟା ବିଦେଶରେ ଆମେରିକାରେ ବିଶେଷ କରି ପ୍ରଚାର କର, ଆମେରିକାରେ ସମୃଦ୍ଧିଶାଳୀ ଦେଶ ଯେତେବେଳେ ଏଇଟା ଗ୍ରହଣ କରିବ ସେତେବେଳେ ଅନ୍ୟ ସମସ୍ତେ ନିଶ୍ଚୟ ଆସିଛି। ତାଙ୍କର କଥାଟାକୁ କେମିତି କାୟ ମନ ବାକ୍ୟରେ ଗ୍ରହଣ କରିଛନ୍ତି ଏଇ ପ୍ରଭୁପାଦଙ୍କର ବିରହଷ୍ଟକ ପଡ଼ିଲେ ଆମେ ଜାଣିପାରିବୁ, କେବଳ ଗୁରୁଙ୍କ ପ୍ରତି ବିଶ୍ୱାସ ଏବଂ ଭରସା, ଏ ଭଗବାନଙ୍କ ପ୍ରତି ବିଶ୍ୱାସ, ଗୁରୁଙ୍କର ଆଦେଶକୁ କଡ଼ାକଡ଼ି ଭାବରେ ପାଳନ, ଗୁରୁଙ୍କର ଆଦେଶ, ଗୁରୁ ଆଦେଶ ନା, କହିଲେ ପିତୃ ଯାଇ ପଡ଼ିଛି କି ମୋର ଏଇ କାମ ମୁଁ କରିବା ପାଇଁ ଯିବି, ଆମେ କଥାରେ କଥାରେ ବି କେତେବେଳେ କହିଦେଉଛୁ ନା, ଯେ ଗୁରୁ ଆଦେଶ, ଗୁରୁ ପିତା ସର୍ବୋତ୍ତମ ପିତା, ପଞ୍ଚ ପିତା ଭିତରେ ଗୁରୁ ପିତା ଶ୍ରେଷ୍ଠ, ତେଣୁ ଏ ଗୁରୁ ଆଦେଶକୁ କେମିତି ସେ କେଉଁ ପ୍ରକାର ପାର୍ଥକ୍ୟ କରି ନେଇଛନ୍ତି, କେମିତି କେଉଁ ପ୍ରକାର ମଥା ନ ନେଇଛନ୍ତି, ଯାହାଫଳରେ ଆଜି ସାରା ଜଗତରେ କହିବାକୁ ପ୍ରଚାର ହେଇ ଚାଲିଛି। ହଁ ଯଦିଓ ଏବେ ବି ଏଇ ପ୍ରଭୁପାଦ ଟାଇଟେଲ ଯେଉଁ ସମ୍ପର୍କରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ମତ ଉଲ୍ଲେଖ କରୁଛନ୍ତି, ସେ ସମ୍ବନ୍ଧରେ ପ୍ରଭୁପାଦ ନିଜେ କହିଥିଲେ, ନିଜେ କହିଥିଲେ ଯେତେବେଳେ ସମସ୍ତେ ଆସିଛନ୍ତି ଦେଖିବା ପାଇଁ କି ଯେ ବିଦେଶରୁ ଆମେରିକାରୁ ଫେରିଛନ୍ତି ପ୍ରଭୁପାଦ, ସେଠାରେ ଶିଷ୍ୟ ପ୍ରଶିଷ୍ୟ ସମସ୍ତେ ଭେଳି ଯାଇଛନ୍ତି, ସମସ୍ତେ ଅଟକି ରହିଛନ୍ତି, କ'ଣ ନା ଏଇଠି ମାଉସୀ ମନ୍ଦିର ଚୈତନ୍ୟ ମହାପ୍ରଭୁ ମାଉସୀ ଘରେ ଯିବ, ହଁ ଯେଉଁଠି ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ଯେଉଁ ଶତକୋଟି ନାମ କରିଛନ୍ତି, ସେଣେ ସମସ୍ତେ ଅଟକି ରହିଛନ୍ତି, କ'ଣ ନା ଏଇଠି ତ ନିଶ୍ଚୟ ଉଲ୍ଲେଖ କାହିଁ, ଏଇଠି ଗୁରୁଙ୍କର ସମାଧି ଅଛି, ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କର ସମାଧି ଅଛି, ଯେତେବେଳେ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କର ଗାଡ଼ି ଆଉ ସେଠି ଆମ୍ବାସଡର ଆଉ ସେଠି ରହିଲା ନା, ସମସ୍ତେ ଆଶ୍ଚର୍ଯ୍ୟ, ଆରେ ନିଜର ଗୁରୁଙ୍କୁ ପାସ ବିଦେଶରେ ଫେରିଲା ପରେ ତା ଗୁରୁଙ୍କୁ ବି ପ୍ରଣାମ କରିବା, ଗୁରୁଙ୍କୁ ବି ଆସିବା ଦେଖିଲାନି, ତେଣୁ କେଉଁ ପ୍ରକାର ମୂଢ଼ ହେଇଯାଇଛି, ଇଏ କେଉଁ ପ୍ରକାର ନିଜେ ପ୍ରଭୁପାଦଙ୍କ ପାଇଁ କି କେତେ ଆଶା କରିଛି, ସେତେବେଳେ ଏମାନେ ପ୍ରଭୁପାଦ 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 ଚିତ୍କାର କରି କୀର୍ତ୍ତନ ରାସ୍ତାରେ ଏମାନେ ସମସ୍ତେ ଚାଲିଛନ୍ତି, ଯେତେ ଗୁଡ଼ିଏ ମୋଟେ ସମସ୍ତେ ଚାଲିଛନ୍ତି, ସମସ୍ତେ ବସିଗଲେ ରୋପା ସବୁ ବିଦେଶ ଆସ ସମ୍ଭାଷଣ ଆସିବ। ସେତେବେଳେ ତାଙ୍କର ଗୁରୁ ଭାଇମାନେ ପ୍ରଥମେ ପ୍ରଶ୍ନ, ତମେ କେତେ ଦାମ ବିଗ ହେଇଯାଇଛ, କେତେ ଦୃଢ଼ ଚିତ ହେଇଯାଇଛ, ନିଜ ନାମରେ ପ୍ରଭୁପାଦ ଲଗେଇ ସାରିଛ। ସେତେବେଳେ ପ୍ରଭୁପାଦ ତାଙ୍କ ଡାଇରୀ ଖୋଲି ଦେଖାଉଛନ୍ତି, ତାଙ୍କର ବୁକ୍ ସବୁ ଖୋଲି ଦେଖାଉଛନ୍ତି। ସେ ରଚିଥିବା ବୁକ୍ ସବୁ ଏ ସି ଭକ୍ତି ବେଦାନ୍ତ ସ୍ୱାମୀ ସେଥିରେ ସେ ବୁଝାଉଛନ୍ତି ଯେ ମୁଁ କହିନି, ଏଟା ମୁଁ କରିନି। ଶିଷ୍ୟ ତା ଗୁରୁକୁ ସିଏ ଆଚାର୍ଯ୍ୟ ପାଦ, ପ୍ରଭୁ ପାଦ, ଜଗତ ଗୁରୁ, ଯାହା କିଛି ସେମାନେ ଟାଇଟଲ ସେ ଶିଷ୍ୟ ଲଗେଇ ପାରିବେ। ତା ଅର୍ଥ ନୁହଁ ମୋର କୌଣସି ଜାଗାରେ ମୁଁ କେଉଁ କେଉଁ କେଉଁଠି ମୁଁ ଲେଖି ମୁଁ ନିଜେ ପ୍ରପାତ ହେଇନି। ତ ସେତେବେଳେ ସେମାନେ ବୁଝିପାରିବେ ଯେ ନା ଏଟା ଠିକ ନା, ଆମେ ଯେଉଁ କଥା ଆଲୋଚନା କରୁଥିଲୁ ଏଟା ଠିକ ନା। ନହେଲେ ସମସ୍ତେ ତର୍କ ଯୁଦ୍ଧ ପାଇଁ ଆସିଥିଲେ, ଏମାନେ ଯେତେବେଳେ ଆଲୋଚନା କରୁଛନ୍ତି ପ୍ରଭୁପାଦଙ୍କର, ସେତେବେଳେ ବିଦେଶୀ ଶିଷ୍ୟ ସବୁ ଅଛନ୍ତି, ସେମାନେ ପୁରା ପ୍ରସ୍ତୁତ ହେଇକି ଅଛନ୍ତି। ଆଜି ଦବ ଆମେରିକା ଲୋକ ସେ କିଛି ବୁଝନ୍ତି, ସେଥିରେ କଥା ହଉଛି ନିକଟ କିଛି ଗଣ୍ଡଗୋଳ କରିବା ପାଇଁ ନିଶ୍ଚୟ ଆସିଛନ୍ତି। ବଙ୍ଗଳାର କଥା ଚାଲିଛି ନା, ନିଶ୍ଚୟ କିଛି ଗଣ୍ଡଗୋଳ କରିବା ପାଇଁ ଆସିଛନ୍ତି, ଏମାନେ ସବୁ ପ୍ରସ୍ତୁତ ହେଇକି ଅଛନ୍ତି। ତ ପ୍ରଭୁପାଦ ସେମାନଙ୍କୁ ହାତ ଯୋଡ଼ି ସବୁ ବିନା ହେଇଥିଲେ, ସବୁକିଛି ସେମାନଙ୍କୁ ବୁଝି ଦେଇଥିଲେ। କେବଳ ବୈଷ୍ଣବ ଗୁଣରେ ତାଙ୍କ ପାଇଁ ଜିମି ଯାଇଥିଲେ। ଏବେ ବି ଯେଉଁମାନେ ଆଜି ଇସ୍କନ ପ୍ରତି ଆଦର ସମ୍ପନ୍ନ ହେଇଛନ୍ତି, ଏ ତର୍କ ଯୁଦ୍ଧ ଶାସ୍ତ୍ର ଯୁଦ୍ଧରେ ନୁହଁ। ଗୁରୁମା ଏବେ ବି ଯେଉଁ ଗୁରୁ ଆସିବେ, ଯେଉଁ ମହାରାଜ ମାନେ ଆସିବେ ଇସ୍କନରେ, ତାଙ୍କୁ ଗୁରୁ ତୁଲ୍ୟ ହିଁ ତାଙ୍କୁ ଦେଖାଯାଏ, ସାଧାରଣ ତୁଲ୍ୟ ନୁହଁ। ଯେଉଁମାନେ ଆସିବେ ସେ ଗୁରୁମାନେ, ଏଠି ବି ସେ ଗୁରୁ ପ୍ରକାର ଗୁରୁ ଭଳିଆ ବ୍ୟବହାର ଯେମିତି ସେ ପାଉଥାଉ, ଏ ଗୁରୁମାନଙ୍କ ନିର୍ଦ୍ଦେଶ ଅଛି। ତେଣୁ ଏଇ ବ୍ୟବହାରରେ ସେମାନେ ଆଜି ଏଇ ଯେ ବିଶ୍ୱ, ଯେଉଁ ହିନ୍ଦୁ ସମ୍ପ୍ରଦାୟ, ବିଶ୍ୱ ହିନ୍ଦୁ ସମ୍ପ୍ରଦାୟରେ ସେମାନେ ଏକତ୍ର କରି ଇସ୍କନର ଚାରି ଜଣ ପାଞ୍ଚ ଜଣ ମେମ୍ବର ଅଛନ୍ତି, ଇସ୍କନର ଖାଲି ପାଞ୍ଚ ଜଣ ମେମ୍ବର ଅଛନ୍ତି ଏ ବୈଷ୍ଣବ ଗୁଣରେ। ତେଣୁ ଯାହା ବି ହଉ, ଆଜି ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କର ଏ ତିରଧା ତିରଧା ତିଥି, ତ ଏଇ ତିଥିରେ ଆମେ ସମସ୍ତେ ତାଙ୍କ ପାଖରେ ପ୍ରାର୍ଥନା କରିବୁ, କାହିଁକିନା ସେ ଯେମିତି ଏଇ ମହାପ୍ରଭୁଙ୍କର କଥା ଏବଂ ତାଙ୍କର ପିତା ବା ଗୁରୁଙ୍କର କଥାକୁ କେଉଁ ପ୍ରକାର ଅକ୍ଷର ଅକ୍ଷର ପାଳନ କରିଛନ୍ତି, ଏବଂ ତାଙ୍କର ଶିଷ୍ୟମାନଙ୍କୁ କେଉଁ ପ୍ରକାର ଯୋଗ୍ୟ କରି ତୁଲେଇଛନ୍ତି, ଏବଂ ଉପଦେଶ ଉପାଖ୍ୟାନ ମାଧ୍ୟମରେ ସାରା ଜଗତର ଲୋକମାନଙ୍କୁ କେମିତି ପରିବର୍ତ୍ତନ କରିଛନ୍ତି, ଆଉ ଗୋଟେ ଗଣିତ ଶିକ୍ଷା ନାନା ପ୍ରକାର ଅଛି, ସେ କେମିତି ସବୁ ଶିକ୍ଷା କରାଇଛନ୍ତି। ତେଣୁ ସେହି ପ୍ରକାରେ ଆମକୁ ମଧ୍ୟ ସଦାସର୍ବଦା ତାଙ୍କର ସେ ଛତ୍ର ଛାତ୍ରରେ ରଖନ୍ତୁ, ଏବଂ ତାଙ୍କର କୃପା ଏବଂ ଆଶୀର୍ବାଦ ଆମ ଉପରେ ବର୍ଷଣ ହେଉ, ଏହି ପ୍ରକାର ଆମେ ପ୍ରାର୍ଥନା କରିବୁ। ଜୟ ଜଗଦ୍ଗୁରୁ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ କୀ, ଜୟ ଜଗଦ୍ଗୁରୁ ଶ୍ରୀଲ ପ୍ରଭୁପାଦ କୀ, ସମବେତ ଗୌର ଭକ୍ତବିନ୍ଦ କୀ, ଗୀତାୟ ଗୌର ପ୍ରେମାନନ୍ଦୀ। ତ ମୋତେ ସମୟ ଦିଆଯାଇଥିଲା 11:30-12:30, କୋର୍ସ କମ୍ପ୍ଲିଟ୍। ହରେ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ।
ଆମେ ଦେଖୁଛେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ବହୁତ ଆକ୍ଟିଭ ତାଙ୍କ ଗୁରୁଙ୍କ ଠାରୁ, ତାଙ୍କ ଗୁରୁ ଏତେ କିଛି କରୁନାହାନ୍ତି, ଜଷ୍ଟ ଭଜନ କରୁଛନ୍ତି। ଯେତେବେଳେ ଏଇ କ୍ୱେଶ୍ଚନ୍ ପଚାରିଲେ ଜଣେ ତାଙ୍କ ଶିଷ୍ୟ କି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ, ଆପଣ ତ ଆପଣ ଗୁରୁ ଠାରୁ ବହୁତ ଶ୍ରେଷ୍ଠ, ଆପଣ ଏତେ କାମ କରିଛନ୍ତି, ଆପଣ ବିଶ୍ୱ ସାରା ଏଇ ସନାତନ ଧର୍ମକୁ ପୁନଃ ପ୍ରତିଷ୍ଠା କଲେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ଜୟ ଜଗନ୍ନାଥ ଯେତେବେଳେ ଏଇ ପ୍ରଶ୍ନ ପଚାରିଲେ କି ଏତେ, ସିଏ ତ ଡିଆକ୍ଟିଭେଟ୍, ଆପଣ ପୁରା ଆକ୍ଟିଭେଟ୍ ସୁପର ଆକ୍ଟିଭ। ଆମେ ଦେଖି ଯଦି ବି ଦେଖିବା ପାଇଁ କ'ଣ ଗୋଟେ କିଛି ଗାଁରେ କ'ଣ କିଛି କରିନାହାନ୍ତି ନା, ସେ ତ ଜଷ୍ଟ ଭଜନ କରୁଥିଲେ, ଇଏ କରୁଥିଲେ, ସିଏ କରୁଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ଏତେ କଲେ କି ଯେମିତି ଜେନେରେଟ୍ ପାୱାର ହାଉସ୍ରେ ପାୱାର ଚାଲୁଛି, କିନ୍ତୁ ବାକି ଆକ୍ଟିଭେସନ୍ ଗୁଡ଼ା ଏଇ ଦେଖ, ଫ୍ୟାନ୍ ଚାଲୁଛି, ଲାଇଟ୍ ଜଳୁଛି, ଆହୁରି ବହୁତ କିଛି ହେଉଛି, ସିଏ ହେଉଛନ୍ତି ଜେନେରେଟର, ମୁଁ ହେଉଛି ମାନେ ବ୍ୟାଟେରୀ ହେଉଛନ୍ତି, ସିଏ ପାୱାର ହାଉସ୍ ହେଉଛନ୍ତି, ସୋର୍ସ ଅଫ୍ ଏନର୍ଜି ହେଉଛନ୍ତି ଭକ୍ତି ଗୌକିଶୋର ଦାସ ବାବୁଜୀ ମହାରାଜ, ତାଙ୍କ କୃପାରୁ ମୁଁ କେତେ ବିନମ୍ର କଥା।
ସେମ୍ ମହାପ୍ରଭୁ ଈଶ୍ୱରପୁରୀକୁ କେତେବେଳେ ଦିଆଯାଇପାରେ? ଈଶ୍ୱରପୁରୀକେ ଧନ୍ୟ କରିଲେନ ଶ୍ରୀଚୈତନ୍ୟ ଜଗତଗୁରୁ ଗୌର ମହାପ୍ରଭୁ, ଈଶ୍ୱରପୁରୀକୁ ମହାପ୍ରଭୁ ଧନ୍ୟ କରିଛନ୍ତି।
ଈଶ୍ୱରପୁରୀ ମାୟାତେ ଆମେ
ଶୁଣିଥାଉ, ମହାପ୍ରଭୁ ହଉଛନ୍ତି ସବୁ କିଛି। କିନ୍ତୁ ବହୁତ ଜାଗା